ଲୋକମାନେ ଆପଣଙ୍କ ଠାରୁ ଭଲ କଥା ଶୁଣିବାକୁ ପସନ୍ଦ କରନ୍ତି, ତେଣୁ ଆପଣ ଆପଣଙ୍କର କହିବାର ବଚନକୁ କଟୁ ବା ଖରାପ କରନ୍ତୁ ନାହିଁ। କେବଳ ଏତିକି ନୁହେଁ, ଆପଣଙ୍କ ଠାରୁ ଭଲ କାମ ମଧ୍ୟ ଲୋକମାନେ ଚାହୁଁଛନ୍ତି। ଆପଣ ଭଲ କାମ କରିବାକୁ ମନରେ ସ୍ଥିର କରନ୍ତୁ ଯେ ସେହି କାମରେ ସମାଜର ମଙ୍ଗଳ ହେବା ସହିତ ଅମଙ୍ଗଳ ନ ହେଉ। ଏହି ସନ୍ଦେଶ ସହ ଆସ୍ଥା ରେଡ଼ିଓର ଆଉ ଏକ ଅଧ୍ୟାୟକୁ ସମସ୍ତ ରେଡ଼ିଓ ଶ୍ରୋତାଙ୍କୁ ସ୍ୱାଗତ କରୁଛି। ମୁଁ ବୃନ୍ଦା ହନ୍ତାଳ। ମୋ ନଦୀର ବାଲି ମୁଁ କିଣୁଛି, ମୋ ପାହାଡ଼ ଜମିର ପଥର ମୁଁ କିଣୁଛି। ପେଶାହୀନ କହୁଛି, ଜଙ୍ଗଲ ଜମି ଜଳ ଜନ୍ତୁ ମୋର ଅଧିକାର ଅଛି। ହେଲେ ଅଧିକାର କହିଲେ କ'ଣ ମୁଁ ଭାବୁଛି? ବନ୍ଧୁ, କାହା କଥା ବିଚାର ନକରି ଯିଏ ଯାହାର ସ୍ୱାର୍ଥରେ ମାତିଛନ୍ତି। କିନ୍ତୁ ଆସନ୍ତୁ ଶୁଣିନେବା ଆଜିର ଅଧ୍ୟାୟର ଅନୁଚିନ୍ତା, ନିଜେ ସୁଧୁରି ଯିବା।
ନମସ୍କାର, ଆଜିର ଅନୁଚିନ୍ତାକୁ ସ୍ୱାଗତ କରୁଛି ମୁଁ ସନ୍ତୋଷ। ନିଜେ ଦୁର୍ବଳ ହେଲା ପରେ ଯଦି ହସି ପାରୁଛ, ତେବେ ତୁମକୁ କେହି ଭାଙ୍ଗି ପାରିବେ ନାହିଁ। ଇଚ୍ଛାଠାରୁ ସବୁବେଳେ ଦୂରରେ ରୁହ, କାରଣ ଇଚ୍ଛା ପୂର୍ଣ୍ଣ ହେଲେ ଲୋଭ ବଢ଼ିଥାଏ, ଆଉ ଇଚ୍ଛା ପୂର୍ଣ୍ଣ ନହେଲେ କ୍ରୋଧ ବଢ଼ିଥାଏ। ଜ୍ଞାନ ପରେ ଯଦି ଅହଂକାର ଜନ୍ମ ନେଇଥାଏ, ସେହି ଜ୍ଞାନ ବିଷ ଅଟେ। ଯଦି ଜ୍ଞାନ ପରେ ନମ୍ରତା ଜନ୍ମ ନେଇଥାଏ, ତେବେ ସେହି ଜ୍ଞାନ ଅମୃତ ହୋଇଥାଏ। ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହଁ, କିନ୍ତୁ ମଣିଷର ବ୍ୟବହାର ଦ୍ୱାରା ମିତ୍ର ଓ ଶତ୍ରୁ ସୃଷ୍ଟି ହୋଇଥାଏ। ଧନ୍ୟବାଦ
ସାଥୀ, ଶୁଣୁଥିଲେ ଆଜିର ଅନୁଚିନ୍ତା। ଏହି କିଛି ଦିନ ପୂର୍ବରୁ ଆମ ଭାରତୀୟ ଜାତୀୟ ସଂସ୍କୃତି ଓ ପରମ୍ପରାର ପର୍ବ ରକ୍ଷାବନ୍ଧନ ଆମେ ସମସ୍ତେ ପାଳନ କରିଛେ। ଏହି ସ୍ନେହ ଶ୍ରଦ୍ଧାର ପର୍ବ ଯଦି ସମସ୍ତଙ୍କ ମନକୁ ଶାନ୍ତି ଓ ଅହିଂସାରେ ବାନ୍ଧିଥାଏ, ତେବେ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ଭାବରେ ସିଏ ସମସ୍ତଙ୍କୁ ସ୍ନେହ, ଶାନ୍ତି ଓ ଅହିଂସାର ସମାଜ ଗଠନ କରିବ, ଏହା ଆମର ଆଶା। କିନ୍ତୁ ଘରୁ ବାହାରି ପାଦଚଲା ରାସ୍ତାରେ, କର୍ମକ୍ଷେତ୍ରରେ, ଅନୁଷ୍ଠାନରେ କେତେ ଶାନ୍ତି ସ୍ୱାଧୀନ ଆମେ ସମସ୍ତେ ଅନୁଭବ କରିପାରୁଛେ। ଦୁର୍ବଳ ଉପରେ ସବଳର ଅତ୍ୟାଚାର ଚାଲୁନାହିଁ ତ? କଥା ବହୁତ ହୋଇଗଲା ସାଥୀ, ଆସନ୍ତୁ ଶୁଣିବା ପିଲାଙ୍କ ଗପପଢ଼ା।
ଗପର ନାମ ହେଉଛି ବୁଦ୍ଧି ଓ ବଳ। ଗୋଟିଏ ଜଙ୍ଗଲରେ ବିଲୁଆଟିଏ ଥାଏ। ସମସ୍ତେ ଜୀବଜନ୍ତୁ ଏହି ବିଲୁଆକୁ ଅତି ଚତୁର ଓ ପଣ୍ଡିତ ବୋଲି ମନେ କରୁଥାନ୍ତି। ତାଙ୍କ ଭିତରେ କେବେ କେମିତି ଝଗଡ଼ା ହେଲେ ସେମାନେ ବିଲୁଆ ପାଖକୁ ଆସନ୍ତି। ବିଲୁଆ ସେମାନଙ୍କ କଥା ଶୁଣି ସବୁ କଳିକଜିଆ ତୁଟାଇ ଦିଏ। ଦିନେ ଗୋଟାଏ ହାତୀ ଓ ମାଙ୍କଡ଼ ବିଲୁଆ ପାଖକୁ ଆସିଲେ। ସେ ଦୁଇଙ୍କର ଝଗଡ଼ା ଲାଗିଥାଏ। ଦୁହେଁ ହାତ ଯୋଡ଼ି କହିଲେ, ପଣ୍ଡିତେ, ଟିକିଏ ଆମ କଳିର ସମାଧାନ କରନ୍ତୁ। ବିଲୁଆ ପଚାରିଲେ, ତୁମେ କାହିଁକି କଳି କରୁଛ? ମାଙ୍କଡ଼ କହିଲା, ମୁଁ କହୁଛି ଯିଏ ବୁଦ୍ଧିଆ ଓ ଜୋରରେ ଦାଇପାରିବ ସେ ହିଁ ଶ୍ରେଷ୍ଠ। ହାତୀ କହିଲା, ମୁଁ କହୁଛି ଯିଏ ବଳ ଓ ବଳବାନ ସେ ଶ୍ରେଷ୍ଠ। କୁହନ୍ତୁ, ପ୍ରକୃତରେ ଶ୍ରେଷ୍ଠ କିଏ? ବିଲୁଆ ଆଖି ବୁଝି କିଛି ସମୟ ପରେ ଚିନ୍ତା କରି କହିଲା, ନଈ ଆରପଟେ ଯେଉଁ ସହ ଗଛ ଅଛି ଦେଖିପାରୁଛ? ଯାଅ, ଦୁହେଁ ସେଓ ଗଛରୁ ଦୁଇଟା ସେଓ ମୋ ପାଇଁ ଆଣ। ମାଙ୍କଡ଼ ଓ ହାତୀ ଭାବିଲେ, ଏ କଳିର ମୀମାଂସା କରିବା ପାଇଁ ବିଲୁଆ ବୋଧହୁଏ କିଛି ଫଳ ଆଣିବାକୁ କହିଲା। ତାପରେ ଚାଲିଲେ ଦୁଇଁ ଫଳ ପାଇଁ। ନଈ କୂଳରେ ପହଞ୍ଚି ମାଙ୍କଡ଼ କହିଲା, ମୁଁ ତ ମୋ ଜୀବନରେ ଏତେ ବଡ଼ ଗଭୀର ନଦୀ କେବେ ପାର ହୋଇନି। ହାତୀ ଏକଥା ଶୁଣି ହସିଲା ଓ କହିଲା, ଏବେ ବୁଝିପାରୁଛ ବଡ଼ ବଳବାନ ହେଲେ କେତେ ସୁବିଧା ରହିଛି? କହିଲା ମାଙ୍କଡ଼, ବାଇ ମୋ ପିଠିରେ ବସ, ମୁଁ ତୁମକୁ ନଦୀ ପାର କରିଦେବି। ମାଙ୍କଡ଼ ଚଢ଼ିଗଲା ହାତୀ ପିଠିରେ, ହାତୀ ତାକୁ ନଦୀ ପାର କରିଦେଲା। ଦୁହେଁ ଯାଇ ଗଛ ତଳେ ପହଞ୍ଚିଲେ, ଦେଖିଲେ ଯେ ଗଛ ଉପରେ ବହୁତ ଉଚ୍ଚକୁ ସେଓ ରହିଛି। ହାତୀ ଶୁଣ୍ଡ ବଡ଼ାଇ ଫଳ ଆଣିବାକୁ ଚେଷ୍ଟା କଲା, ମାତ୍ର ଶୁଣ୍ଡ ପହଞ୍ଚି ପାରିଲା ନାହିଁ। ହାତୀ ଯେତେ ଚେଷ୍ଟା କଲେ ମଧ୍ୟ ପାରିଲା ନାହିଁ। ତାପରେ ମାଙ୍କଡ଼ ହସି ହସି କହିଲା, ଗଜରାଜ, ବଡ଼ ଶରୀର କି ବହୁତ ବଡ଼ ସବୁ ଜାଗାରେ କାମ ଦେବ ନାହିଁ। ମୁଁ ସେଥିପାଇଁ କହୁଥିଲି, ଚତୁର ହୋଇଥିଲେ ଓ ଖୁବ୍ ଜୋରରେ ଦୌଡ଼ି ପାରୁଥିଲେ ସବୁଠାରୁ ଭଲ। ତାପରେ ମାଙ୍କଡ଼ ଗଛ ଚଢ଼ି ସେଓ ତଳିଲା, ଦୁହେଁ ସେହ ବାଗ କରି ଆଣିଲେ। ସେମାନେ ଯେମିତି ନଦୀ ପାର ହୋଇ ଆସିଥିଲେ, ସେମିତି ଠିକ୍ ନଦୀ ପାର ହୋଇ ହାତୀ ପିଟିରେ ମାଙ୍କଡ଼ ବିଲୁଆ ପାଖକୁ ଗଲେ ଓ ଫଳ ଦେଲେ। ବିଲୁଆକୁ ଦୁହେଁ ପଚାରିଲେ, ପଣ୍ଡିତେ, କୁହନ୍ତୁ ଏବେ ଶ୍ରେଷ୍ଠ କିଏ? ବିଲୁଆ କହିଲା, ତମେ ନିଜ ନିଜର କାମ ପାଇଁ ବୁଝିପାରୁଥିବ ଯେ ଶ୍ରେଷ୍ଠ କିଏ। ବିଲୁଆ କହିଲା, ନଦୀ ପାର କରାଇଲା କିଏ? ହାତୀ କହିଲା, ମୁଁ। ଫଳ ତଳିଲା କିଏ? ମାଙ୍କଡ଼ କହିଲା, ମୁଁ। ବିଲୁଆ କହିଲା, ହାତୀ ବଡ଼ ଓ ବଳବାନ ହେଲେ ମଧ୍ୟ ନଦୀ ପାର ହେଲା, କିନ୍ତୁ ଫଳ ତଳି ପାରିଲା ନାହିଁ। ମାଙ୍କଡ଼ ହାତୀ ପିଠିରେ ଚଢ଼ି ନଦୀ ସେପଟକୁ ଗଲା ଓ ଫଳ ତଳିଲା, ତେଣୁ ମାଙ୍କଡ଼ର ବୁଦ୍ଧି ଚତୁର ଯୋଗୁଁ ସେ ଦୁଇଟି ଯାକ କାମ କଲା। ତେଣୁ ମାଙ୍କଡ଼ ହିଁ ଶ୍ରେଷ୍ଠ। ଏହାର ଶିକ୍ଷା ହେଉଛି, ଜୀବନରେ ସଫଳତା ଲାଭ କରିବାକୁ ହେଲେ ଉଭୟ ବୁଦ୍ଧି ଓ ବଳ ଆବଶ୍ୟକ। ଧନ୍ୟବାଦ।
ଏତେବେଳେ ଯାଏଁ ଶୁଣୁଥିଲେ ସାଥୀ ପିଲାଙ୍କ ଗପ ପଢ଼ା। ହଁ ସାଥୀ, ଦିନ ଥିଲା ଲୋକ ମିଛ କହିବାକୁ ଭୟ କରୁଥିଲେ, କିନ୍ତୁ ଆଜି ଲୋକମାନେ ସତ କହିବାକୁ ଭୟ କରୁଛନ୍ତି। କିନ୍ତୁ କାହିଁକି? କାହିଁକିର ଅର୍ଥ ଆମେ ସମସ୍ତେ ଜାଣିଛେ। ଆସନ୍ତୁ ଶୁଣିବା ଗୋଟିଏ ସଙ୍ଗୀତ।
ଆମେ ଟିକି ଚଢ଼େ, ଆମେ ଟିକି ଚଢ଼େ, ଡେଣା ମେଡ଼େଇ ମନ ବଢ଼େ, ଦୂର ଆକାଶକୁ ଯିବାରି ଉଡ଼େ, ଦୂର ଆକାଶକୁ ଯିବାରି ଉଡ଼େ। ଆମେ ଟିକି ଚଢ଼େ, ଆମେ ଟିକି ଚଢ଼େ, ଡେଣା ମେଡ଼େଇ ମନ ବଢ଼େ, ନୂଆ ସନ୍ଧାନ ଆମ ନୂଆ ଦେଶ ଗଠନ, ସବୁରି ଆଖିରେ ନୀତି ସପନ। ନୂଆ ସନ୍ଧାନ ଆମ ନୂଆ ଦେଶ ଗଠନ, ସବୁରି ଆଖିରେ ନୀତି ସପନ। ଏଇ ସପନକୁ ଆମେ କରିବୁ ସାକାର, ଏଇ ସପନକୁ ଆମେ କରିବୁ ସାକାର। ଜ୍ଞାନ ବିଜ୍ଞାନର ଜ୍ଞାନକୁ ଜାଣି, ଜ୍ଞାନ ବିଜ୍ଞାନର ଜ୍ଞାନକୁ ଜାଣି, ଆମେ ଟିକି ଚଢ଼େ, ଆମେ ଟିକି ଚଢ଼େ, ଡେଣା ମେଡ଼େଇ ମନ ବଢ଼େ। ଏ ନୂଆ ପ୍ରଭାତର ନୂଆ ଆମେ ସୂରୁଜ, ସବୁରି ମନେ ବୁଣି ଦେବା ନୂଆ ମୁରୁଜ। ଏ ନୂଆ ପ୍ରଭାତର ନୂଆ ଆମେ ସୂରୁଜ, ସବୁରି ମନେ ବୁଣି ଦେବା ନୂଆ ମୁରୁଜ। ଆମ ଭାବ ଅନେକ, ଆମ ଲକ୍ଷ୍ୟ ଏକ, ଆମ ଭାବ ଅନେକ, ଆମ ଲକ୍ଷ୍ୟ ଏକ। ହେବୁ ଆମେ ସବୁ ମହାକାଶଚାରି, ହେବୁ ଆମେ ସବୁ ମହାକାଶଚାରି। ଆମେ ଟିକି ଚଢ଼େ, ଆମେ ଟିକି ଚଢ଼େ, ଡେଣା ମେଡ଼େଇ ମନ ବଢ଼େ।
ଶୁଣୁଥିଲେ ସାଥୀ ସଙ୍ଗୀତ। ଏବେ ଆସନ୍ତୁ ଶୁଣିବା ଆମର ଭୁଲି ଯାଇଥିବା ଜ୍ଞାନକୁ ମନେ ପକେଇବା ଜଣା ଅଜଣା।
ଆଜିର ଜଣା ଅଜଣା କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି। ମୁଁ ଜମ୍ବବତୀ,
ଆଉ ମୁଁ ହଉଛି ରଶ୍ମି।
ଭାରତର ପ୍ରଥମ ରେଡ଼ିଓ ପ୍ରସାରଣ କେବେ ଓ କେଉଁଠାରେ ହୋଇଥିଲା?
ଜୁନ 1923 ମୁମ୍ବାଇଠାରେ।
ମାର୍କୋନିକଙ୍କ ରେଡ଼ିଓ ଉଦ୍ଭାବନ ପରେ କେଉଁ କମ୍ପାନୀ ଓ କେବେ ରେଡ଼ିଓ ତିଆରି କରିଥିଲେ?
ଦ ମାର୍କୋନି କମ୍ପାନୀ ଇଂଲଣ୍ଡଠାରେ 1910।
ଗୁଡ୍, କରେକ୍ଟ ଆନ୍ସର୍। ବିଶ୍ୱର ପ୍ରଥମ ରେଡ଼ିଓ ଷ୍ଟେସନ୍ କେଉଁଠି ଓ କେବେ ଆରମ୍ଭ ହୋଇଥିଲା?
1920 KDKA ନାମକ ରେଡ଼ିଓ ଷ୍ଟେସନ୍ ପିଟ୍ସବର୍ଗରେ USଠାରେ ହୋଇଥିଲା।
କରେକ୍ଟ ଆନ୍ସର୍। ଭାରତରେ ପ୍ରଥମ ରେଡ଼ିଓ ସହର ଭାବେ କିଏ ପରିଚିତ?
ବେଙ୍ଗଲୋର।
କରେକ୍ଟ ଆନ୍ସର୍। ଭାରତର ରେଡ଼ିଓ ଜନକ କିଏ?
ଜଗଦୀଶ ଚନ୍ଦ୍ର ବୋଷ।
ଭେରି ଗୁଡ୍, କରେକ୍ଟ ଆନ୍ସର୍। ଆଜିର କାର୍ଯ୍ୟକ୍ରମକୁ ଏଠି ଆମେ ରଖୁଛୁ।
ନମସ୍କାର।
ସାଥୀ, ଏହି ଜଣା ଅଜଣା କାର୍ଯ୍ୟକ୍ରମ ସହିତ ଆଜିର ଅଧ୍ୟାୟକୁ ଏଇଠି ରଖୁଛି। ନମସ୍କାର।